गोविंद की, ताई गौर प्रेमानंदी। अब मैंने एक बस है ना, ये साइड की बस, एटी बस एटी से पकड़ दी। ओम अज्ञान दिमिरांधस्य ज्ञान जनश्राक्य चक्षुरुन्मीलितं येन तस्मै श्री गुरवे नमः। चैतन्यमनुविष्टं स्थापितं येन भूतले स्वयं रूपकदामयं ददाति सुपदान्तिकं वन्देहं श्रीगुरु श्रीयुतपदकमलं श्रीगुरुन् वैष्णवांश्च श्रीरूपं साग्रजातं श्रवण रघुनाथनुतं तं सजीवं साद्वैतं सावधूतं परिजनसहितं कृष्णा चैतन्यदेवं श्रीराधा कृष्णपादान् सकललिता श्रीविशाखा। हे कृष्णा करुणा सिन्धु दीनबन्धु जगत्पते गोपीशकुतिकान्त राधाकान्त नमोऽस्तुते। सप्तकाञ्चन गौराङ्गी राधे वृन्दावनेश्वरी वृषभानुसुतदेवी प्रणमामि हरिप्रिये। पञ्चाकल्पतरुभ्यश्च कृपा सिन्धुभ्यैव च दानं पावनेभ्यो वैष्णवेभ्यो नमो नमः। नमो महाबलनाय कृष्ण प्रेम प्रदायते कृष्णाय कृष्णप्रेमणे गोविन्दे नमः। श्रीकृष्ण चैतन्य प्रभु नित्यानन्द श्री अद्वैत गदाधर श्रीप्रसादि श्री गौरभक्तानन्द। हरे कृष्ण 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 हरे हरे, हरे राम हरे राम 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 हरे हरे। हरे कृष्ण हनुमान टीके पाखु पड़े आस আজি 23 তারিখ আপন মানে 19 তারিখ রু এই তীর্থযাত্রা আরম্ভ করছেন। আজির পঞ্চম দিবসরে আপন মানকু এই কেরালার রাজধানী ত্রিভেন্দ্রম, যার বর্তমান নাম হয়েছি তিরুঅনন্তপুরম, সেইটি আমি ইসকন আঙ্কুশপুর কেন্দ্র তরফর আপনার হার্দিক স্বাগত জনাওছু। আজ আপনার মানে ভগবান অনন্ত পদ্মনাভকর দর্শন করছেন, তা বাদ হুয়ে আপনার এই ত্রিভেন্দ্রমর বিভিন্ন স্থান দর্শন করে থাইপার। যা হো আপনার মানে বর্তমান প্রসাদ সেবন করবে। প্রসাদ যে সেবন করছেন আপনার, ইয়ে আপনার শরীরর যে পুষ্টি সাধন করছে, শরীর আবশ্যকতা করছেন। সেইভাবে ভাবে আমি যে ভগবান কথা কুছে, ইয়ে হচ্ছে আত্মার আহার। আপনার যদি শরীরর আহার বর্তমান গ্রহণ করবে, সেইভাবে ভাবে আমি আত্মার আহার এই ভগবান কথা। যেতবে নৈমিষারণ্যে 88,000 ঋষি প্রশ্ন পচারছেন সুত গোস্বামী, যে প্রকৃতরে জীব কেমিতি আনন্দ প্রাপ্ত হব, কেমিতি জনে আনন্দ রইপারিব। সে প্রশ্নের উত্তরে সুত গোস্বামী কৌছেন যে সবই পুংসাং পরধর্ম যত ভক্তির অধ্যক্ষ যে অহৈতুকী অপ্রত্যয়তা জয়াত্মা সুপ্রসিদ্ধতি। এই আত্মার আহার যদি আমি প্রদান করিবা, আত্মার আহার কোণ না, সিয়ে হচ্ছে প্রকৃত ধর্ম। সবই পুংসাং পরধর্ম, আপন মানে তীর্থ করছেন ইয়ে গোটে ধর্ম, কিন্তু শ্রেষ্ঠ ধর্ম কোণ মনুষ্য মানকর না, যত ভক্তির অধ্যক্ষ যে আপন মানে যা সব দেখছেন, যা সব শুণুছেন, যা সব কুছেন, এসব আপনার ইন্দ্রিয় মান দ্বারা করছেন। ইন্দ্রিয় মান গোটে নাম হচ্ছে অক্ষজ। ইন্দ্রিয় মান দ্বারা আপনার যা সব বুঝুছেন বা করছেন, আর ঊর্ধ্বে হচ্ছেন ভগবান। তেমন ভগবান গোটে নাম হচ্ছে অধ্যক্ষজ। সেই অধ্যক্ষজঙ্কর যদি আমি ভক্তি করিবা, তাহলে প্রকৃতরে আমি আনন্দ প্রাপ্ত হওয়া, জয়াত্মা সুপ্রসিদ্ধতি, আত্মার আনন্দ এইপারিব। ভগবান ভক্তি এই শ্রবণর আরম্ভ হচ্ছে। ভগবান যে কথা আপনার শ্রবণ করছেন, আমি কথা কীর্তন করছে, এইথর ভগবান ভক্তি আরম্ভ হচ্ছে। এই ভক্তি করা দ্বারা আপন মানে ଆନନ୍ଦ, ପ୍ରକୃତ ଆନନ୍ଦ, ଯେଉଁ ଆତ୍ମାର ଆନନ୍ଦ, ସେ ଆନନ୍ଦ ପ୍ରାପ୍ତ ହେବେ। ଯାହା ଆମେ ଆଜି ଦ୍ୱିତୀୟ ଦିବସରେ ଆପଣଙ୍କୁ ସେଠି କହିଥିଲୁ, ରାମେଶ୍ୱରମରେ ଭଗବାନ ରାମଚନ୍ଦ୍ରଙ୍କ, ଭଗବାନ ରାମଚନ୍ଦ୍ର ଏବଂ ତାଙ୍କର ଭକ୍ତ ଶିବଜୀଙ୍କ ବିଷୟରେ କହିଥିଲେ। ଶିବଜୀ ହେଉଛି, ଆମେ କହିଥିଲୁ, ଭଗବାନଙ୍କର ଗୁଣ ଅବତାର। ତେଣୁ ବର୍ତ୍ତମାନ ଆପଣମାନେ ଯେଉଁ ଦର୍ଶନ କଲେ ଅନନ୍ତ ପଦ୍ମନାଭ, ଇଏ ହେଉଛନ୍ତି ଭଗବାନଙ୍କର ପୁରୁଷ ଅବତାର। ଆମେ କହିଛୁ ଅନେକ ଭଗବାନଙ୍କର ଅବତାର ଅଛନ୍ତି, ତା ଦେହରୁ ଇଏ ପୁରୁଷ ଅବତାର ଜଣେ। ବିଭିନ୍ନ ପ୍ରକାର ପୁରୁଷ ଅବତାର ଅଛନ୍ତି। ଭାଗବତମ ଯେଉଁମାନେ ଆପଣ ପଢ଼ୁଥିବେ, ଯେଉଁମାନେ ପଢ଼ୁନାହାନ୍ତି ମଧ୍ୟ ଆମେ ଇସ୍କନ ସହିତ, ପ୍ରଭୁଙ୍କ ସହିତ କଣ୍ଟାକ୍ଟ କଲେ ସେମାନେ ନେବେ। ଆପଣ ଅନ୍ତତ ପକ୍ଷେ ଭାଗବତମ ପ୍ରଥମ ସ୍କନ୍ଧ ନିଅନ୍ତୁ, ତାଦ୍ୱାରା କି ଆପଣମାନେ ଜାଣିବେ ଭଗବାନଙ୍କ ବିଷୟରେ ଭାଗବତମରେ ବିସ୍ତାର ଭାବରେ ବର୍ଣ୍ଣନା କରାଯାଇଛି। ଦ୍ୱାଦଶ ସ୍କନ୍ଧ ପର୍ଯ୍ୟନ୍ତ ଅଛି, ଆପଣମାନେ ପ୍ରଥମ ସ୍କନ୍ଧରୁ ଆରମ୍ଭ କରିବେ ଭାଗବତମ। ପ୍ରଥମ ସ୍କନ୍ଧ ତୃତୀୟ ଅଧ୍ୟାୟରେ ସୁତ ଗୋସ୍ୱାମୀ ଯେତେବେଳେ ଭଗବାନଙ୍କର ଅବତାର ବିଷୟରେ କହୁଛନ୍ତି, ସେତେବେଳେ ସେ କହୁଛନ୍ତି ଯେ ଜଗୃହେ ପୌରୁଷଂ ରୂପଂ ଭଗବାନ ମହଦାଦିଭି ସମ୍ଭୁତ ଷୋଡ଼ଶକଳଂ ଆଦୌ ଲୋକ ଶିଶିକ୍ଷା। ଏ ଭୌତିକ ଜଗତ କେମିତି ସୃଷ୍ଟି ହେଉଛି, ଭଗବାନ ପୁରୁଷ ଅବତାରରେ ଆସୁଛନ୍ତି। ଭଗବାନ ମୂଳ ଭଗବାନ, ଆମେ କହିଛୁ ମୂଳ ଭଗବାନ ହେଉଛନ୍ତି କୃଷ୍ଣ, କୃଷ୍ଣସ୍ତୁ ଭଗବାନ ସ୍ୱୟଂ। ଭଗବାନଙ୍କର ବିସ୍ତାର ହେଉଛନ୍ତି ବଳରାମ, କୃଷ୍ଣ ବଳରାମ, ଯେଉଁ ଆପଣ ପୂଜା କରୁଛନ୍ତି, ଆରାଧନା କରୁଛନ୍ତି, ସେ ବଳରାମ ହେଉଛନ୍ତି କୃଷ୍ଣଙ୍କର ଅବତାର। ଆପଣ ଯେତେବେଳେ ତ୍ରେତା ଯୁଗରେ ଭଗବାନ ରାମଚନ୍ଦ୍ର ଆସିଥିଲେ, ତାଙ୍କର ସାନ ଭାଇ ରୂପରେ ଆସିଥିଲେ ଲକ୍ଷ୍ମଣ ଦେବ, ସିଏ ହେଉଛନ୍ତି ବଳରାମଙ୍କର ଅବତାର। ଯେତେବେଳେ ଦ୍ୱାପର ଯୁଗରେ ଭଗବାନ କୃଷ୍ଣ ଆସିଲେ, ସେତେବେଳେ ସେ ବଳରାମ ରୂପରେ, ବଡ଼ ଭାଇ ରୂପରେ ଆସିଲେ। କାହିଁକି ନା ସାନ ଭାଇ ବିଶେଷ ଆସିଥିଲେ, ତାଙ୍କର ଭାଇ ବଡ଼ ଭାଇ ଯେତେବେଳେ ଆଜ୍ଞା ଦେଲେ ଯେ ସୀତା ମାତାଙ୍କୁ ନେଇ ନିର୍ବାସନ କରିଦିଅ, ଯଦିଓ ସୀତା ମାତା ତାଙ୍କର ଗର୍ଭରେ ସନ୍ତାନ ଅଛନ୍ତି ଅନ୍ତଃସତ୍ତ୍ୱା, କିନ୍ତୁ ତଥାପି ବଡ଼ ଭାଇଙ୍କର ଆଦେଶ ଅବିଚାରରେ ଗ୍ରହଣୀୟ, ସେଇଥିପାଇଁ ସେ ତାଙ୍କୁ ନେଇକରି ନିର୍ବାସନ ଦେଇଦେଲେ। ସେଇଥିପାଇଁ ତାଙ୍କ ମନ ଦୁଃଖ ଥିଲା, ସେଥିପାଇଁ ଭଗବାନ ଯେତେବେଳେ କୃଷ୍ଣ ଅବତାରରେ ଆସିଲେ, ସେତେବେଳେ ସେ ବଡ଼ ଭାଇ ରୂପରେ ଆସିଲେ, ସିଏ ଆଜ୍ଞା ପ୍ରଦାନ କରିବେ ତାଙ୍କର ସାନ ଭାଇଙ୍କୁ। ଯାହା ହଉ, ବଳରାମଙ୍କ ଠାରୁ ସବୁ ବିଭିନ୍ନ ପ୍ରକାର ବିସ୍ତାର ସବୁ ଆସୁଛନ୍ତି, ବଳରାମଙ୍କର ଚତୁର୍ବ୍ୟୁହ ବିସ୍ତାର ଆସୁଛନ୍ତି। ସିଏ ହେଉଛନ୍ତି କିଏ କିଏ ନା, ବାସୁଦେବ, ସଂକର୍ଷଣ, ପ୍ରଦ୍ୟୁମ୍ନ ଏବଂ ଅନିରୁଦ୍ଧ। ଏଇ ଯେଉଁ ଚତୁର୍ବ୍ୟୁହ, ଏଇମାନେ ଆସିଥିଲେ ଭଗବାନ ରାମଚନ୍ଦ୍ର ରୂପରେ ଯେତେବେଳେ ତ୍ରେତା ଯୁଗରେ ଆସିଥିଲେ, ରାମ, ଲକ୍ଷ୍ମଣ, ଭରତ, ଶତ୍ରୁଘ୍ନ, ଏମାନେ ହେଉଛନ୍ତି ଏହି ଚତୁର୍ବ୍ୟୁହ, ବାସୁଦେବ, ସଂକର୍ଷଣ, ପ୍ରଦ୍ୟୁମ୍ନ ଏବଂ ଅନିରୁଦ୍ଧ। ଯାହା ହଉ, ଆମେ ଭଗବାନଙ୍କ ପୁରୁଷ ଅବତାର ବିଷୟରେ ଯେତେବେଳେ କହିବା, ସଂକ୍ଷେପରେ କହିବା, ତେଣୁ ସେଥିରେ କୁହାଯାଇଛି ଭଗବାନ ବଳରାମଙ୍କ ଠାରୁ ବିସ୍ତାର ଆସୁଛନ୍ତି, ତାଙ୍କ ଏକ୍ସପାଣ୍ଡ କରୁଛନ୍ତି, ସେ ବିସ୍ତାର ନିଜକୁ ବିସ୍ତାର କରୁଛନ୍ତି। ତେଣୁ ତାଙ୍କର ଯେଉଁ ଯେଉଁ କହିଲେ ଚାରି ବ୍ୟୁହ, ବାସୁଦେବ, ସଂକର୍ଷଣ, ପ୍ରଦ୍ୟୁମ୍ନ, ଅନିରୁଦ୍ଧ, ସେହି ସଂକର୍ଷଣଙ୍କ ଠାରୁ ଗୋଟେ ବିସ୍ତାର ଆସୁଛନ୍ତି, ତାଙ୍କୁ କୁହାଯାଉଛି କାରଣାର୍ଣ୍ଣବ ସାଇ ବିଷ୍ଣୁ। ତିନି ପ୍ରକାର ବିଷ୍ଣୁ ଅଛନ୍ତି, ଏମାନେ ହେଉଛନ୍ତି ପୁରୁଷ ଅବତାର। କାରଣାର୍ଣ୍ଣବ ସାଇ ବିଷ୍ଣୁ ଏହି ଭୌତିକ ଜଗତ ସୃଷ୍ଟିର ଆରମ୍ଭ, କାରଣ, ଇଜ୍ ଦ କଜ୍, ସେ ହେଉଛନ୍ତି କାରଣ। ତେଣୁ ଆପଣମାନେ ଏଇ ଯେଉଁ ଜଗତରେ ରହିଛନ୍ତି, ଇଏ ହେଉଛି ଭୌତିକ ଜଗତ। ଏଇ ଭୌତିକ ଜଗତର ଉର୍ଦ୍ଧ୍ୱରେ ଯେଉଁ ରହିଛି, ଯାହା କୁହନ୍ତି ଚିତ୍ ଜଗତ, ଆମର ପ୍ରକୃତର ବାସସ୍ଥାନ ହେଉଛି ଚିତ୍ ଜଗତ ବା ଆଧ୍ୟାତ୍ମିକ ଜଗତ। କିନ୍ତୁ ଯେହେତୁ ଆମେ ଭଗବାନଙ୍କୁ ଭୁଲି ଯାଇଛେ, ସେଥିପାଇଁ ଆମେ ଏ ଭୌତିକ ଜଗତରେ ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ସହ୍ୟ କରୁଛେ। ସେ ଯେଉଁ ଆଧ୍ୟାତ୍ମିକ ଜଗତ ଆଉ ଚିତ୍ ଜଗତ, ଏଇ ମଝିରେ ଯେଉଁ ସ୍ଥାନ ରହିଛି, ଯେଉଁ ଜଳ ରହିଛି, ସେଇ ଜଳକୁ କୁହାଯାଉଛି କାରଣାର୍ଣ୍ଣବ ଜଳ। ସେଇ କାରଣାର୍ଣ୍ଣବ ଜଳରେ ଭଗବାନ ଯେଉଁ ଆସିଲେ, କାରଣାର୍ଣ୍ଣବ ସାଇ ବିଷ୍ଣୁ, ସେ ଶୟନ କରିଛନ୍ତି। ଆପଣ ଯେମିତି ଆଜି ଦେଖିଲେ ଭଗବାନଙ୍କୁ ଶୟନ କରିବାର, ସେଇଠି ସେ କାରଣାର୍ଣ୍ଣବ ସାଇ ବିଷ୍ଣୁ ଶୟନ କରିଛନ୍ତି। ବ୍ରହ୍ମା ତାଙ୍କର ବ୍ରହ୍ମ ସଙ୍ଗୀତରେ କହୁଛନ୍ତି, ଯ କାରଣାର୍ଣ୍ଣବ ଜଳେ ଭଜତି ସ୍ମ ଯୋଗ ନିଦ୍ରା ମନନ୍ତ ଜଗଦଣ୍ଡ ସରୋମ କୂପ ଆଧାର ଶକ୍ତି ଅବଲମ୍ବ୍ୟା ପରାଂଶ ମୂର୍ତ୍ତି ଗୋବିନ୍ଦ ମହାଦିପୁରୁଷଂ ତମଂ ଭଜାମି। ଯିଏ କାରଣାର୍ଣ୍ଣବ ଶୈଳରେ ଶୟନ କରିଛନ୍ତି, ସେ ଶୟନ ଆଉ ଆମ ଶୟନ ଭିତରେ ତଫାତ୍ କ'ଣ? ନା ସେ ସାଇନ୍ ହେଉଛନ୍ତି ଯୋଗ ନିଦ୍ରା। ଆମେ ଯେଉଁ ନିଦ୍ରା ଯାଉଛେ ସେ ହେଉଛି କିଭଳି ଭାବରେ ନା ଏ ଭୌତିକ ଜଗତରେ ତ୍ରିଗୁଣ ଯେଉଁ ରହିଛି ତମ ଗୁଣର ଅଧୀନରେ ଆମେ ଶୟନ କରୁଛେ, କିନ୍ତୁ ଭଗବାନ ଯେଉଁ ଶୟନ କରୁଛନ୍ତି ତାକୁ ଯୋଗ ନିଦ୍ରା ବୋଲି କୁହାଯାଉଛି। ଏ ତିନୋଟି ଅବସ୍ଥାରୁ ଉର୍ଦ୍ଧ, ଜାଗ୍ରତ ସୁପ୍ତ ଏବଂ ସୁସୁପ୍ତ ଅବସ୍ଥାରୁ ଉର୍ଦ୍ଧ ଅବସ୍ଥା ହେଉଛି ଯୋଗ ନିଦ୍ରା ଅବସ୍ଥା, ତାକୁ ତୁରୀୟ ଅବସ୍ଥା ବୋଲି କୁହାଯାଉଛି। ଭଗବାନ ଯୋଗ ନିଦ୍ରାରେ ଶୟନ କରି ମଧ୍ୟ ସବୁକିଛି ଜାଣୁଛନ୍ତି, ତେଣୁ ସେହି କାରଣାନବ ଜଳରେ ଯେତେବେଳେ ଶୟନ କରିଛନ୍ତି ତାଙ୍କର ନିଶ୍ୱାସରୁ ଏ ଭୌତିକ ଜଗତ ସବୁ ସୃଷ୍ଟି ହେଉଛି। ସେଇକ ନିଶ୍ୱସିତ କାଳ ମଥା ଅବଲମ୍ବି ଜୀବନ୍ତି ଲୋମ ବିଲଜା ଜଗଦଣ୍ଡ ନାଥା ବିଷ୍ଣୁର ମହାନ ସୈୟଜସ କଳା ବିଶେଷ ଗୋବିନ୍ଦ ମହାଧି ପୁରୁଷ ତମ। ଇଏ ହେଉଛନ୍ତି ଗର୍ଭୋଦକ ସାଇ ବିଷ୍ଣୁ, ଯାହାଙ୍କୁ ଆପଣ ଦର୍ଶନ କଲେ। ସେହି କାରଣାନବ ସ୍ଥଳ ବିଷ୍ଣୁଙ୍କ ଠାରୁ ବିସ୍ତାର ଜଣେ ଆସୁଛନ୍ତି, ତାଙ୍କ ପାଖରୁ ଅନେକ ଭୌତିକ ଜଗତ ସୃଷ୍ଟି ହେଉଛି। ବୈଜ୍ଞାନିକମାନେ କହୁଛନ୍ତି ପୃଥିବୀରୁ ବାହାରେ ଆଉ କେହି ଜୀବ ନାହାନ୍ତି। ଏବେ ମଙ୍ଗଳକୁ ଆମର ଭାରତରୁ ମଧ୍ୟ ଗୋଟେ ଯାଇକିରି ଏକ ପହଞ୍ଚିଯାଏ ବୋଲି କୁହାହେଉଛି, କିନ୍ତୁ ସବୁଠେଇ ଜୀବମାନେ ଅଛନ୍ତି। ଆମେ ଯେମିତି ରହୁଛେ ଉର୍ଦ୍ଧ ଉନ୍ନତ ଲୋକରେ ସବୁ ଉନ୍ନତ ଜୀବମାନେ ଅଛନ୍ତି, ତେଣୁ ଏଇଭଳି ଭାବରେ ଅନେକ ବିଶ୍ୱବ୍ରହ୍ମାଣ୍ଡ ଅଛି। ଖାଲି ଏଇ ବ୍ରହ୍ମାଣ୍ଡ ଯେ ଅଛି ତାହା ନୁହଁ, ଅନେକ ଅନନ୍ତ କୋଟି ବିଶ୍ୱବ୍ରହ୍ମାଣ୍ଡ ରହିଛି। ତେଣୁ ଏଇ ଯେଉଁ ବ୍ରହ୍ମାଣ୍ଡ ସବୁ ସୃଷ୍ଟି ହେଉଛି, ଏଇ ବ୍ରହ୍ମାଣ୍ଡରେ ଭଗବାନ ଆସୁଛନ୍ତି ଗର୍ଭଦୋଷାଇ ବିଷ୍ଣୁ, ଯାହାକୁ ଆପଣ ଦର୍ଶନ କରୁଛନ୍ତି। ସିଏ ଏଇ ଯେଉଁ ଭୌତିକ ଜଗତରେ ଆମେ ଅଛେ, ଏ ଭୌତିକ ଜଗତର ବିସ୍ତାର ହେଉଛି କେତେ ନା 50 କୋଟି ଯୋଜନ ବା 400 କୋଟି ମାଇଲ। ଏଇ 400 କୋଟି ମାଇଲର ଯେଉଁ ଭୌତିକ ଜଗତ ଅଛି, ଆର ଅର୍ଦ୍ଧେକ ମାନେ 200 କୋଟି ମାଇଲ ପର୍ଯ୍ୟନ୍ତ ଭଗବାନ ନିଜ ଶରୀରରୁ ଏଇ ଗର୍ଭଦୋଷ ସାଇ ବିଷ୍ଣୁ ଯାହାକୁ ଆମେ ଦର୍ଶନ କରୁଛନ୍ତି, ସେ ଆସିକିରି ତାଙ୍କର ଶରୀରରୁ ସ୍ୱେଦ ବା ଝାଳ ନିର୍ଗତ କରିକିରି ଏ ଅଧା ଜଳ ପୂର୍ଣ୍ଣ କରିଦେଉଛନ୍ତି। ସେ ଜଳ ହେଉଛି ଗର୍ଭୋଦକ ଜଳ। ସେ ଗର୍ଭୋଦକ ଜଳରେ ଭଗବାନ ଗର୍ଭୋଦକ ସାଇ ବିଷ୍ଣୁ ଶୟନ କରିଛନ୍ତି, ତେଣୁ ସିଏ ଏଇ ଭୌତିକ ଜଗତ ସୃଷ୍ଟି କରୁଛନ୍ତି। କିଭଳି ଆପଣମାନେ କିଏ ମାର୍କ କରିଥିବେ, ଯେହେତୁ ଭଗବାନ ଅନ୍ଧକାରରେ ଅଛନ୍ତି ମାର୍କ କରିନଥିବେ, କିନ୍ତୁ ଫଟୋରେ ଆପଣ ଦେଖିଥିବେ ତାଙ୍କର ନାଭିରୁ ଗୋଟେ ପଦ୍ମ ବାହାରିଛି। ସେଇ ପଦ୍ମରେ ଜଣେ ଅଛନ୍ତି, ଦେଖିଛନ୍ତି କି ମାର୍କ କରିଛନ୍ତି ସବୁ, ସିଏ ହେଉଛନ୍ତି ବ୍ରହ୍ମା। ବ୍ରହ୍ମା ହେଉଛନ୍ତି ପ୍ରଥମ ସୃଷ୍ଟ ଜୀବ ଏଇ ଭୌତିକ ଜଗତର, ସେ ବ୍ରହ୍ମା ସୃଷ୍ଟି ହେଲେ। ତେଣୁ ବ୍ରହ୍ମା ଯେତେବେଳେ ସୃଷ୍ଟି ହେଉଛନ୍ତି, ସେତେବେଳେ ସିଏ ଜାଣିବା ପାଇଁ ଚାହୁଁଛନ୍ତି ଯେ ପ୍ରକୃତରେ ସିଏ କିଏ, ସେ କେଉଁଠୁ ଆସିଲେ, ତାଙ୍କର ଜୀବନର ଉଦ୍ଦେଶ୍ୟ କ'ଣ, ଏଇସବୁ ସିଏ ମଧ୍ୟ ଜାଣିପାରୁନାହାନ୍ତି। ତେଣୁ ସେଇ ଯେଉଁ ପୁଷ୍ପରେ ଯେଉଁ ତାଙ୍କର ଭଗବାନଙ୍କର ନାଭି ପଦ୍ମରୁ ଯେଉଁ ପଦ୍ମ ଯାହା ହେଇଛି, ସେ ପଦ୍ମର ସେ ନାଳ ଧରିକିରି ଭିତରକୁ ସେ ଗର୍ଭୋଦକ ଜଳରେ ପ୍ରବେଶ କରୁଛନ୍ତି। ଅନେକ ବର୍ଷ କାଳ ପ୍ରବେଶ କଲା ପରେ ମଧ୍ୟ ସେ କିଛି ଜାଣିପାରୁନାହାନ୍ତି, ଗର୍ଭଦୋଷାଇ ବିଷ୍ଣୁଙ୍କର ଦର୍ଶନ ପାଉନାହାନ୍ତି। ତେଣୁ ତାପରେ ସେ ବାଧ୍ୟ ହେଇକି ଫେରିକି ଆସିଲେ ସେ ପଦ୍ମପୃଷ୍ଠ ଉପରକୁ। ଆସିକିରି ଯେତେବେଳେ ଚିନ୍ତା କରୁଛନ୍ତି, ସେହି ସମୟରେ ସିଏ ଗୋଟେ ଶବ୍ଦ ଶୁଣିଲେ, 2 16 ଏବଂ 21 ଅକ୍ଷର ସ୍ପର୍ଶ ବର୍ଣ୍ଣର, ଯାହାକି ହେଉଛି ତ ଏବଂ ପ, ଯାହାକୁ ତପ ତପସ୍ୟା କରିବା ପାଇଁ ତାଙ୍କୁ କୁହାଗଲା। ବ୍ରହ୍ମା ବୁଝିପାରିଲେ ଯେ ତାଙ୍କୁ କିଏ ଜଣେ କହୁଛନ୍ତି ତପସ୍ୟା କରିବା ପାଇଁ। ଆପଣମାନେ ଆଜି ଯେଉଁ ଏପର୍ଯ୍ୟନ୍ତ ଆସିଛନ୍ତି, କିଛି କିଛି ତପସ୍ୟା କରିଛନ୍ତି ଆପଣମାନେ, ଏଇ ଯେଉଁ ତୀର୍ଥ କରୁଛନ୍ତି ଗୋଟେ ତପସ୍ୟା, ବିଭିନ୍ନ ପ୍ରକାର ତପସ୍ୟା ବିଷୟରେ ଭଗବତ ଗୀତା 7 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି। 9 ତପସ୍ୟା ରହିଛି, ଶରୀର ଦ୍ୱାରା ତପସ୍ୟା ଅଛି, ମନ ଦ୍ୱାରା ତପସ୍ୟା ଅଛି, ବଚନ ଦ୍ୱାରା ତପସ୍ୟା ଅଛି, ଏ ପୁଣି ସବୁ ତପସ୍ୟା 3 ରହିଛି। ଏଇଭଳି ଭାବରେ ଅନେକ ତପସ୍ୟା ବିଷୟରେ ବର୍ଣ୍ଣନା କରାଯାଇଛି ଶାସ୍ତ୍ରରେ। ଯାହା ହଉ, ବ୍ରହ୍ମା ଯେତେବେଳେ ତପସ୍ୟା କଲେ, ଭଗବାନ ତାଙ୍କ ଉପରେ ସନ୍ତୁଷ୍ଟ ହେଇ ତାଙ୍କୁ ଜ୍ଞାନ ପ୍ରଦାନ କରିଛନ୍ତି। ତେଣୁ ଏଇ ଯେଉଁ ଆପଣମାନେ ଯେଉଁ ଭାଗବତମ ଯେଉଁମାନେ ଅଧ୍ୟୟନ କରୁଛନ୍ତି ବା ଭବିଷ୍ୟତରେ ଅଧ୍ୟୟନ କରିବେ, ସେଥିପାଇଁ ଆମେ ଆପଣମାନଙ୍କୁ ଅନୁରୋଧ କରୁଛୁ, ଅନ୍ତତଃ ପକ୍ଷେ ଆପଣ ଭାଗବତମର ପ୍ରଥମ ସ୍କନ୍ଧଟି ନେଇ ପାଠ କରନ୍ତୁ। ଭାଗବତମରେ 2 9 ଅଧ୍ୟାୟରେ 32-35 ଏଇ 4 ଶ୍ଳୋକରେ ଭଗବାନ ବ୍ରହ୍ମାଙ୍କୁ ସମସ୍ତ ଜ୍ଞାନ ପ୍ରଦାନ କରିଛନ୍ତି। ଆପଣମାନଙ୍କ ଭିତରୁ କିଏ ହୁଏତ ଇଞ୍ଜିନିୟର ହେଇଥାଇପାରନ୍ତି, ଆପଣଙ୍କ ପିଲାମାନେ କିଏ ଇଞ୍ଜିନିୟରିଂ ପଢ଼ିଥାଇପାରନ୍ତି, ଇଞ୍ଜିନିୟରିଂ ଯେଉଁ ଡିଗ୍ରୀ ଇଞ୍ଜିନିୟରିଂ କରୁଛନ୍ତି 4 ବର୍ଷ ଲାଗୁଛି, ଗ୍ରାଜୁଏସନ୍ ପରେ 4 ବର୍ଷ ଲାଗୁଛି, କିନ୍ତୁ ଭଗବାନ ତାଙ୍କର ପୁତ୍ର ବ୍ରହ୍ମାଙ୍କୁ ଯେଉଁ ଜ୍ଞାନ ଦେଇଛନ୍ତି ତାଙ୍କୁ ଇଞ୍ଜିନିୟରିଂ ଜ୍ଞାନ ଦେଇଛନ୍ତି। କିଭଳି ଦେଇଛନ୍ତି ନା 4ଟି ଶ୍ଳୋକରେ ସମସ୍ତ ଜ୍ଞାନ ସେ ପ୍ରଦାନ କରିଛନ୍ତି। ଆକୁ ଚତୁଃଶ୍ଳୋକୀ ଭାଗବତ ବୋଲି କୁହାଯାଉଛି। ଯେଉଁ ଚତୁଃଶ୍ଳୋକୀ ଭାଗବତର ବିସ୍ତାର ହେଉଛି, ଭାଗବତର ବର୍ତ୍ତମାନ 18,000 ଶ୍ଳୋକ ରହିଛନ୍ତି। ତେଣୁ 4ଟି ଶ୍ଳୋକରେ ଭଗବାନ ବ୍ରହ୍ମାଙ୍କ ହୃଦୟରେ ସମସ୍ତ ଜ୍ଞାନ ପ୍ରଦାନ କରିଦେଲେ। ସେ ଜ୍ଞାନ ପ୍ରାପ୍ତ ହେଇ ବ୍ରହ୍ମା ଏଇ ଭୌତିକ ଜଗତକୁ ସୃଷ୍ଟି କରୁଛନ୍ତି, ବା ବ୍ରହ୍ମା ହେଉଛନ୍ତି ସୃଷ୍ଟିକର୍ତ୍ତା। ଏ ଯେଉଁ ଦେଖୁଛନ୍ତି ଆପଣ, ଯେଉଁ ପଦ୍ମଟି ଯାଇଛି, ସେ ପଦ୍ମକୁ ନାଡ଼କୁ ସେ 14 ଭାଗରେ ବିଭକ୍ତ କରିଛନ୍ତି। ଏ ଯେଉଁ ଆମେ ଭୌତିକ ଜଗତରେ ରହିଛେ, ଆମେ ମଧ୍ୟ ଭାଗରେ ରହିଛେ, ଇଏ ହେଉଛି ପୃଥିବୀ ଲୋକ, ଆର ଉର୍ଦ୍ଧ୍ୱରେ ଆଉ 6ଟି ଲୋକ ରହିଛି। ଆପଣମାନେ ଯେଉଁମାନେ ଗାୟତ୍ରୀ ମନ୍ତ୍ର ଜପୁଥିବେ ବା ଜାଣିଥିବେ, ଯେଉଁ କୁହାଯାଇଛି ଓଂ ଭୂର୍ ଭୁବଃ ସ୍ୱଃ ତସ୍ୟ ବିଦୁର୍ ବରେଣ୍ୟମ୍ ଭର୍ଗୋ ଦେବସ୍ୟ ଧିମହି ଧିଓ ୟୋ ନଃ ପ୍ରଚୋଦୟାତ୍। ଏ ଭୂଲୋକ ଉପରେ ଭୂବଲୋକ ରହିଛି, ଆ ଉପରେ ସ୍ୱର୍ଗଲୋକ ରହିଛି, ତା ଉପରେ ମହତ୍ ଲୋକ, ତାପରେ ଜନଲୋକ, ତାପରେ ତପଲୋକ, ଏବଂ ଅନ୍ତିମ ଲୋକ ହେଉଛି ବ୍ରହ୍ମଲୋକ, ଯେଉଁଠି ବ୍ରହ୍ମା ରହୁଛନ୍ତି। ଭଗବତ ଗୀତା 8ମ ଅଧ୍ୟାୟରେ ଭଗବାନ ବ୍ରହ୍ମାଙ୍କର ବିଷୟରେ ଲୋକ ବିଷୟରେ କହିଛନ୍ତି, ସହସ୍ର ଯୁଗ ପର୍ଯ୍ୟନ୍ତ ମହର୍ଜତ ବ୍ରହ୍ମଣ ବିଧୁ ରାତ୍ରିଂ ଯୁଗ ସହସ୍ରାନ୍ତାଂ ତେହୋ ରାତ୍ର ବିଧୁ ଜନା। ତାଙ୍କର ବ୍ରହ୍ମାଙ୍କର ଗୋଟେ ଦିନ କେତେ ନା 1000 ଦିବ୍ୟ ଯୁଗ, ଆମେ ଚିନ୍ତା କରିପାରିବାନି। ବର୍ତ୍ତମାନ ସତ୍ୟ ବର୍ତ୍ତମାନ କଳିଯୁଗ ଚାଲିଛି, କଳିଯୁଗର ପରିମାଣ ହେଉଛି 4,32,000 ବର୍ଷ, ମାତ୍ର 5,000 ବର୍ଷ ଯାଇଛି, ଆଉ କେତେ ବର୍ଷ ରହିଲା, 4,27,000 ବର୍ଷ ରହିଛି କଳିଯୁଗର ଆୟୁଷ। କଳିଯୁଗର ପରିମାଣର 2 ଗୁଣ ହେଉଛି ଦ୍ୱାପର ଯୁଗର ପରିମାଣ, 8,64,000 ବର୍ଷ। କଳିଯୁଗର 3 ଗୁଣ ହେଉଛି ତ୍ରେତା ଯୁଗର ପରିମାଣ, 12,96,000 ବର୍ଷ। ସେଭଳି ଭାବରେ କଳିଯୁଗର 4 ଗୁଣ ହେଉଛି ସତ୍ୟଯୁଗର ପରିମାଣ, 17,28,000 ବର୍ଷ। ଏମିତି ସତ୍ୟ, ତ୍ରେତା, ଦ୍ୱାପର, କଳି ଏ 4 ଯୁଗ ମିଶିଲେ ହେଉଛି 43,20,000 ବର୍ଷ, ଆମ ଚିନ୍ତାର ବାହାରେ। ଏଇଭଳି ଭାବରେ ତାଙ୍କର ମାସ, ଏଇଭଳି ଭାବରେ 1000 ଦିବ୍ୟ ଯୁଗ ହେଲେ ତାଙ୍କର ଗୋଟେ ଦିନ ହେଉଛି। ତେଣୁ ତାଙ୍କର ଗୋଟେ ଦିନ ଆମର ପୃଥିବୀର ପରିମାଣ ଅନୁସାରେ 432 କୋଟି ବର୍ଷ। ତେଣୁ ଏଇଭଳି ଭାବରେ ଉର୍ଦ୍ଧ୍ୱ ଲୋକ ସବୁ ସୃଷ୍ଟି ହେଇଛି, ତାପରେ ନିମ୍ନ ଲୋକ ସବୁ ସୃଷ୍ଟି ହେଇଛି, ଅତଳ, ବିତଳ, ସୁତଳ, ତଳାତଳ, ମହିତଳ, ରସାତଳ, ପାତାଳ, ଏଇଭଳି 14ଟି ଭୁବନ ସୃଷ୍ଟି କରିଛନ୍ତି ବ୍ରହ୍ମା। ତେଣୁ ଏଇଭଳି ଭାବରେ ବିଭିନ୍ନ ପ୍ରକାର ସୃଷ୍ଟି କଲା ପରେ ତାପରେ ସବୁ ବିଭିନ୍ନ ଜୀବମାନେ ସବୁ ସୃଷ୍ଟି ହେଇଛନ୍ତି। 10 ପ୍ରକାର ଜୀବ ସୃଷ୍ଟି ରହିଛି, ମନୁଷ୍ୟମାନେ ସୃଷ୍ଟି ହେଇଛନ୍ତି, ଦେବତାମାନେ ସୃଷ୍ଟି ହେଇଛନ୍ତି, 4 ପ୍ରକାର ସୃଷ୍ଟି ଉଦ୍ଭିଦମାନେ ସୃଷ୍ଟି ହେଉଛନ୍ତି, ଜରା ଉଦ୍ଭିଦଜ, ଜରାୟୁଜ, ଅଣ୍ଡଜ ଏବଂ ସ୍ୱେଦଜ, 4 ପ୍ରକାର ପ୍ରାଣୀ ସୃଷ୍ଟି କରୁଛନ୍ତି, ବ୍ରହ୍ମା ସବୁ ସୃଷ୍ଟି କରିଛନ୍ତି। ପୁଣି ଗର୍ଭୋଦକସାଇ ବିଷ୍ଣୁଙ୍କର ଆଉ ଜଣେ ବିସ୍ତାର ଆସୁଛନ୍ତି, ସିଏ ହେଉଛନ୍ତି କ୍ଷୀରୋଦକସାଇ ବିଷ୍ଣୁ। ସିଏ କ୍ଷୀରସାଗର ରହିଛି, କ୍ଷୀରସାଗରରେ ଭଗବାନ ଏଠି ଯେମିତି ଅନନ୍ତ ପଦ୍ମନାଭ ଦର୍ଶନ କରୁଛନ୍ତି, ସେଇଭଳି ଭାବରେ ସିଏ ମଧ୍ୟ ଶୟନ କରିଛନ୍ତି। ସିଏ ହେଉଛନ୍ତି କ୍ଷୀରୋଦକସାଇ ବିଷ୍ଣୁ। ଇଏ ହେଉଛନ୍ତି 3 ଜଣ ପୁରୁଷ ଅବତାର, କାରଣଦକସାଇ ବିଷ୍ଣୁ, ଗର୍ଭଦକସାଇ ବିଷ୍ଣୁ ଏବଂ କ୍ଷୀରୋଦକସାଇ ବିଷ୍ଣୁ। ତୁମେ ଏଇ ଭୌତିକ ଜଗତର ବିଭିନ୍ନ ସମୟରେ ଯଦା ଯଦା ହି ଧର୍ମସ୍ୟ ଗ୍ଲାନିର୍ଭବତି ଭାରତ ଅଭ୍ୟୁଥାନ ଅଧର୍ମସ୍ୟ ତଦାତ୍ମାନ ସୁଧାମ୍ୟହଂ ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାଂ ଧର୍ମ ସଂସ୍ଥାପନାର୍ଥାୟ ସମ୍ଭବାମି ଯୁଗେ ଯୁଗେ। ଆପଣମାନେ ଅନେକ ହୁଏତ ଭଗବତ ଗୀତା ପଢ଼ିଯାଇପାରନ୍ତି, କିନ୍ତୁ ଆପଣମାନେ ଯେଉଁ ଇସ୍କନର ଯେଉଁ ପ୍ରଭୁପାଦ ମହାରାଜ ଯେଉଁ ଲେଖିଛନ୍ତି ଭଗବତ ଗୀତା ମୌଳିକ ରୂପରେ, ସିଏ ଲେଖିଛନ୍ତି ଇଂଲିଶରେ, ଆଜ୍ ଇଟ୍ ଇଜ୍ ଭଗବତ ଗୀତା, ଆଜ୍ ଇଟ୍ ଇଜ୍। ଆଜି ସେଇ ଭଗବତ ଗୀତାର ସାରା ପୃଥିବୀରେ ସବୁ ଦେଶରେ ବିଭିନ୍ନ ଭାଷାରେ ସବୁ ଅନୁବାଦ ହେଇଛି। ଏ କେରଳରେ ମାଲାୟାଲମ ଭାଷାରେ ଅନୁବାଦ ହେଇଛି, ଆପଣ ଯେଉଁ ଯାଇଥିଲେ ତାମିଲନାଡ଼ୁ ତାମିଲ ଭାଷାରେ ଅନୁବାଦ ହେଇଛି, ଆମେ ଯିବା ତିରୁପତି ହାଇଦ୍ରାବାଦ ଯେଉଁ କୋଉ ଆନ୍ଧ୍ରା ଯେଉଁ ତେଲୁଗୁ ଭାଷାରେ ଅନୁବାଦ ହେଇଛି, ଭାରତର ଅନେକ ଭାଷାରେ ଅନୁବାଦ ହେଇଛି, ପୃଥିବୀର ଅନେକ ଭାଷାରେ ଅନୁବାଦ ହେଇଛି, ସେସବୁ ଭଗବତ ଗୀତା ପଢ଼ିକିରି ଲୋକମାନେ ଭଗବାନଙ୍କ ଭକ୍ତ ହେଇଛନ୍ତି, ସବୁଠି ସେମାନେ ଭଗବାନଙ୍କ ନାମ କରୁଛନ୍ତି, ହରେ କୃଷ୍ଣ ହରେ କୃଷ୍ଣ 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 ହରେ ରାମ ହରେ ରାମ ରାମ ରାମ। ତେଣୁ ଆମେମାନେ ଆପଣମାନଙ୍କୁ ମଧ୍ୟ ଅନୁରୋଧ କରିବୁ, ଆପଣମାନେ ଅନ୍ତତଃ ପକ୍ଷେ ଭଗବତ ଗୀତା ଯେଉଁ ରହିଛି, ଇଏ ହେଉଛି ପ୍ରାଥମିକ ଜ୍ଞାନ, ହାଇସ୍କୁଲ ଷ୍ଟଡି, ଭାଗବତ ହେଉଛି ଗ୍ରାଜୁଏସନ୍ ଷ୍ଟଡି, ଆ ଉପରେ ଆହୁରି ହାୟର ଷ୍ଟଡି ସବୁ ରହିଛି, କିନ୍ତୁ ଅନ୍ତତଃ ପକ୍ଷେ ଆପଣ ଭଗବତ ଗୀତା ଏବଂ ଭାଗବତମର ପ୍ରଥମ ସ୍କନ୍ଧ ଏତିକି ପାଠ କରନ୍ତୁ। ଆପଣମାନେ ଯେଉଁ ଆସିଛନ୍ତି ତୀର୍ଥ ଭ୍ରମଣ କରିଛନ୍ତି, ଭଗବାନଙ୍କ ବିଷୟରେ ଜାଣିବେ, ସବୁ କଥା ବର୍ଣ୍ଣନା କରାଯାଇଛି, ଆମେ ଅଳ୍ପ ସମୟ ଭିତରେ କ'ଣ କହିବା। ଯାହା ହଉ, ଭଗବାନ ଯେଉଁ କ୍ଷୀରୋଦକଶାହି ବିଷ୍ଣୁ ରହିଛନ୍ତି, ଯେତେବେଳେ ବିଭିନ୍ନ ସମୟରେ ଯଥା ଯେଉଁ କୁହାହେଲା, ସେତେବେଳେ ବ୍ରହ୍ମା ଶିବ ଏବଂ ଅନ୍ୟାନ୍ୟ ଦେବତାମାନେ ଯାଇକି ଭଗବାନଙ୍କୁ ସ୍ତୁତି କରନ୍ତି, ଭଗବାନ ଯେତେବେଳେ କୃଷ୍ଣ ଆସୁଛନ୍ତି, ଭାଗବତ ଦଶମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ଯେ ଭୂମି ଦୃପ୍ତ ନୃପ ବ୍ୟାଜ ଦୈତ୍ୟମାନଙ୍କ ଶତାୟୁତି ଆକ୍ରାନ୍ତ ଭୂରି ବାହାରଣ ବ୍ରହ୍ମାଣ ଶରଣ ଯଜୌ। ଭୂମି ଯେତେବେଳେ ଭୌତିକ ଭାରାକ୍ରାନ୍ତ କିଭଳି ହେଉଛି, ପାପର ଭାରାକ୍ରାନ୍ତ କିଭଳି ହେଉଛି ନା, ପାପର ଚାରୋଟି ସ୍ଥାନ ରହିଛି, ଦ୍ୟୁତଂ ପାନଂ ସ୍ତ୍ରୀୟଂ ସୁନା। ଦ୍ୟୁତଂ କହିଲେ ବିଭିନ୍ନ ପ୍ରକାର ଜୁଆ ଖେଳ ଇତ୍ୟାଦି, ପାନଂ କହିଲେ ଯେତେ ନିଶା ଦ୍ରବ୍ୟ ରହିଛି, ସୁନା ସ୍ତ୍ରୀୟଙ୍ଗ ହେଉଛି ଅବୈଧ ସ୍ତ୍ରୀ ସଙ୍ଗ, ଏବଂ ସୁନା କହିଲେ ଜୀବ ହତ୍ୟା ବା ମାଛ ମାଂସ ଯେଉଁ ଭକ୍ଷଣ ହେଉଛି, ଏସବୁ ପାପର ଚାରୋଟି ସ୍ଥାନ। ଏହି ପାପର ସ୍ଥାନ ଯେତେବେଳେ ବଢ଼ିଯାଉଛି, ସେତେବେଳେ ବ୍ରହ୍ମା ଆଦି ଦେବତାମାନେ ଯାଇ ଭଗବାନ କ୍ଷୀରୋଦକ ସାହି ବିଷ୍ଣୁଙ୍କ ପାଖରେ ଯାଇ କ୍ଷୀରୋଦକ ଜଳର ନିକଟ ତଟବର୍ତ୍ତୀ ରହିକି ଭଗବାନଙ୍କୁ ସ୍ତୁତି କରୁଛନ୍ତି, ବର୍ଣ୍ଣନା କରାଯାଇଛି, ତତ୍ର ଗତ୍ୱା ଜଗନ୍ନାଥ ଦେବଦେବ ଭୂଷା କବି ପୁରୁଷାଂ ପୁରୁଷ ସୂକ୍ତେଣ, ପୁରୁଷ ସୂକ୍ତ ମନ୍ତ୍ରରେ ଦେବତାମାନେ ଭଗବାନଙ୍କୁ ଆରାଧନା କରୁଛନ୍ତି। ତେଣୁ କ୍ଷୀରୋଦକ ସାହି ବିଷ୍ଣୁଙ୍କର ପାଖରୁ ବିଭିନ୍ନ ପ୍ରକାର ଅବତାର ସବୁ ଆସୁଛନ୍ତି, କେତେବେଳେ ଭଗବାନ ନୃସିଂହଦେବ ରୂପରେ ଆସୁଛନ୍ତି, କେତେବେଳେ ଭଗବାନ ରାମଚନ୍ଦ୍ର ରୂପରେ ଆସୁଛନ୍ତି, କେତେବେଳେ ସ୍ୱୟଂ ଭଗବାନ କୃଷ୍ଣ ଆସୁଛନ୍ତି, କେତେବେଳେ କଳିଯୁଗରେ ମହାପ୍ରଭୁ ଆସୁଛନ୍ତି, ଚୈତନ୍ୟ ମହାପ୍ରଭୁ ଆସିଛନ୍ତି, ସେଇ ସ୍ୱୟଂ ଭଗବାନ କୃଷ୍ଣ। ତେଣୁ ଏହିଭଳି ଭାବରେ ଭଗବାନଙ୍କର ଅନେକ ଅବତାର ରହିଛନ୍ତି, ଅନେକ ଲୀଳା ରହିଛି, ଅନେକ କଥା ରହିଛି, କିନ୍ତୁ ଆମର ସମୟ ବହୁତ କମ୍, ବର୍ତ୍ତମାନ ଆମର ସମୟ ହେଇଯାଇଛି, ପ୍ରଭୁ କହିଲେ 9:30 ଭିତରେ ଆମ କଥା ଶେଷ କରିବା ପାଇଁ। ତେଣୁ ଆମେ କଥା ଶେଷ କରିବା ପୂର୍ବରୁ ଆମେ ଭଗବାନଙ୍କୁ ସ୍ତୁତି ଗୋଟେ କରିବା, ପଦ୍ମନାଭଙ୍କର ଯେଉଁ ରହିଛି ଭାଗବତ ପ୍ରଥମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ କୁନ୍ତିଦେବୀ ସ୍ତୁତି କରିଛନ୍ତି, ମାତାଜୀମାନେ ମଧ୍ୟ ଭାଗବତରେ ସବୁ ବର୍ଣ୍ଣନା କରିଛନ୍ତି, ତାଙ୍କର ସ୍ତୁତି ରହିଛି, କୁନ୍ତିଦେବୀଙ୍କର ଗୋଟେ ପ୍ରସିଦ୍ଧ ସ୍ତୁତି ରହିଛି। ତେଣୁ ଆପଣମାନେ ମୁଁ କହିବି, ଆପଣମାନେ ଉଚ୍ଚାରଣ କରିବେ, ନମଃ ପଙ୍କଜ ନାଭାୟ, ନମଃ ପଙ୍କଜ ନାଭାୟ, ନମଃ ପଙ୍କଜ ମାଳିନେ, ନମଃ ପଙ୍କଜ ମାଳିନେ, ନମଃ ପଙ୍କଜ ନେତ୍ରାୟ, ନମଃ ପଙ୍କଜ ନେତ୍ରାୟ, ନମସ୍ତେ ପଙ୍କଜାଙ୍ଘ୍ରୈ, ନମସ୍ତେ ପଙ୍କଜାଙ୍ଘ୍ରୈ। ଭଗବାନ ଅର୍ଥ ହେଉଛି ଷଡ଼ୈଶ୍ୱର୍ଯ୍ୟ ପୂର୍ଣ୍ଣ, ଭଗ ଅର୍ଥ ହେଉଛି ଐଶ୍ୱର୍ଯ୍ୟ, ଯାହାଙ୍କ ପାଖରେ ସମଗ୍ର ଐଶ୍ୱର୍ଯ୍ୟ ପୂର୍ଣ୍ଣ ଭାବରେ ବିଦ୍ୟମାନ ସିଏ ହେଉଛନ୍ତି ଭଗବାନ। ପରାଶର ମୁନି ଭଗବାନ ସଂଜ୍ଞା ପ୍ରଦାନ କରିଛନ୍ତି, ଐଶ୍ୱର୍ଯ୍ୟ ସମଗ୍ରସ୍ୟ ବୀର୍ଯ୍ୟ ଯଶସ ଶ୍ରିୟ ଜ୍ଞାନ ବୈରାଗ୍ୟ ଚୈବ ସନ୍ନାମ ଇତି ଭଗବଙ୍କ ନା। ଯେତେ ଐଶ୍ୱର୍ଯ୍ୟ ରହିଛି, ଯେତେ ଧନ ସମ୍ପତ୍ତି ରହିଛି, ଯେତେ ବୈରାଗ୍ୟ ରହିଛି, ଯେତେ ଜ୍ଞାନ ରହିଛି, ଯେତେ ସୌନ୍ଦର୍ଯ୍ୟ ରହିଛି, ଯେତେ ଯଶ ରହିଛି, ଯେତେ ବଳ ରହିଛି, ସବୁକିଛି ଯାହାଙ୍କ ପାଖରେ ପୂର୍ଣ୍ଣ ସେ ହେଉଛନ୍ତି ଭଗବାନ। ସେଇ ଭଗବାନଙ୍କର ଯେଉଁ ସୌନ୍ଦର୍ଯ୍ୟ, କାହାର ସହିତ ଅନ୍ୟ କାହାର ସୌନ୍ଦର୍ଯ୍ୟ ଭଗବାନଙ୍କ ସୌନ୍ଦର୍ଯ୍ୟ ସହିତ ସମାନ ହେଇପାରିବ ନାହିଁ, କିନ୍ତୁ ତଥାପି ଭଗବାନ ସୌନ୍ଦର୍ଯ୍ୟର ଅନୁପମ, ତାଙ୍କର ଉପମା ନାହିଁ ସୌନ୍ଦର୍ଯ୍ୟର, କିନ୍ତୁ ତଥାପି ଭକ୍ତମାନେ ଭଗବାନ ସୌନ୍ଦର୍ଯ୍ୟର ଉପମା ଦିଅନ୍ତି, କିଭଳି ନା ପଦ୍ମ ସହିତ। ଭଗବାନ ଏତେ ସୁନ୍ଦର, ଭୌତିକ ଜଗତରେ ପଦ୍ମଠାରୁ ଆଉ କିଛି ସୁନ୍ଦର ବସ୍ତୁ ନାହିଁ, ସେଥିପାଇଁ ପଙ୍କଜ ସହିତ ତୁଳନା କରାଯାଏ, ପଦ୍ମ ସହିତ ତୁଳନା କରାଯାଏ। ପଙ୍କଜ ନାଭ କହିଲେ ପଦ୍ମନାଭ, ଭଗବାନଙ୍କ ନାଭି ହେଉଛି ପଦ୍ମ ସଦୃଶ। ତେଣୁ କୁନ୍ତିଦେବୀ ତାଙ୍କ ସ୍ତୁତି କହୁଛନ୍ତି, ନମଃ ପଙ୍କଜ ନାଭାୟ, ଏ ଭଗବାନ ସେ କୃଷ୍ଣଙ୍କୁ ସ୍ତୁତି କରୁଛନ୍ତି, କାରଣ କୃଷ୍ଣଙ୍କଠାରୁ ଏ ସମସ୍ତ ଅବତାର ଆସୁଛନ୍ତି। କୃଷ୍ଣ ହେଉଛନ୍ତି ତାଙ୍କର କ'ଣ ହେବେ, ପୁତୁରା ହେବେ, ତାଙ୍କର ଭାଇଙ୍କର ପୁତ୍ର, ବସୁଦେବଙ୍କର ପୁତ୍ର, କିନ୍ତୁ ସେ ଜାଣିଛନ୍ତି ହେଉଛନ୍ତି ଭଗବାନ। ଭାଗବତ ପ୍ରଥମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ କୁନ୍ତିଦେବୀଙ୍କ ସ୍ତୁତି ସବୁ ରହିଛି, ସେଥିରେ ସେ କହୁଛନ୍ତି ନମଃ ପଙ୍କଜ ନାଭାୟ, ଏ ଭଗବାନ ଆପଣଙ୍କର ନାଭି ପଙ୍କଜ ବା ପଦ୍ମ ଭଳି ସୁନ୍ଦର, ନମଃ ପଙ୍କଜ ନେତ୍ର, ନମଃ ପଙ୍କଜ ମାଳିନେ, ଆପଣ ଯେଉଁ ମାଳ ଧାରଣ କରନ୍ତି, ଇଏ ହେଉଛି ପଦ୍ମ ଫୁଲର ମାଳ ଧାରଣ କରନ୍ତି, ନମଃ ପଙ୍କଜ ନେତ୍ରାୟ, ଆପଣ ଯେଉଁ ନେତ୍ର, ଆପଣ ଯେଉଁ ନୟନ, ଏ ବହୁତ ସୁନ୍ଦର, ଏବଂ ପଙ୍କଜ ସହିତ ବା ପଦ୍ମ ସହିତ ତୁଳନା କରାଯାଇଛି, ଆପଣଙ୍କର ଚକ୍ଷୁ ପଦ୍ମ ଭଳି ସୁନ୍ଦର, ଏବଂ ନମସ୍ତେ ପଙ୍କଜାଙ୍ଗ୍ରହେ, ଆପଣଙ୍କ ପାଦ ପଦ୍ମ ବୋଲି କୁହାଯାଉଛି, ଭଗବାନ ପାଦ ମଧ୍ୟ ପଦ୍ମ ଭଳି ସୁନ୍ଦର ଦେଖିବା ପାଇଁ। ତେଣୁ ସେଇ ଭଗବାନ ଅନନ୍ତ ପଦ୍ମନାଭଙ୍କର ଆମେ ଏଠି ଆସି ଭଗବାନ ଗୋଟେ ସ୍ତୁତି କଲେ, ଏହି ସ୍ତୁତିରେ ମୋର କଥାକୁ ବିଶ୍ରାମ ଦେବି। ଆ ପରେ ଆମେ ଆସନ୍ତାକାଲି ସକାଳ 9:30 ଆମେ ଯିବା କେଉଁଠିକି, କନ୍ୟାକୁମାରୀ। ତେଣୁ ଆପଣମାନେ ଆମେ ବର୍ଣ୍ଣନା କରିବୁ କେତେବେଳେ ଆପଣ 7:30 ଛୁଆ ଛାଡ଼ିବା ପାଇଁ କୁହାଯାଉଛି, 7:30 ଛୁଆ ଛାଡ଼ିଲେ ଆମର ଆପଣମାନେ ଯିବେ, ପ୍ରସାଦ ସବୁ ଦିଆଯିବ, ଏବଂ ତାପରେ ଟ୍ରେନ୍ରେ ଆମର ରହିଛି, 9:30 ଟ୍ରେନ୍ ରହିଛି, ଷ୍ଟେସନ୍ ଗଲେ ସେଠି ପୁଣି ଯିବେ କନ୍ୟାକୁମାରୀ, 3 ଘଣ୍ଟାର ବାଟ, ସେଠି ପୁଣି ଆମର ସବୁ ବ୍ୟବସ୍ଥା କରାଯାଇଛି, ସେଠି ଗଲେ ପୁଣି ଅନ୍ୟାନ୍ୟ କଥା କୁହାଯିବ, ପରେ ଆପଣଙ୍କୁ ଆନାଉନ୍ସ କରି କୁହାଯିବ। ତେଣୁ ଆମର କଥାକୁ ବିଶ୍ରାମ ଦେବା। ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଅନନ୍ତ ପଦ୍ମନାଭ ଜୀଉ କି ଜୟ ତିରୁବନନ୍ତପୁରମ୍ କି ସମ୍ବେଦ ଗୌରଭକ୍ତବୃନ୍ଦ କି ଦାୟୀ ଗୌର ପ୍ରେମାନନ୍ଦୀ। ବର୍ତ୍ତମାନ ଆମର ପ୍ରସାଦ
ଚାବି ଦେଇକି ପ୍ରସାଦ ନେଇକି ସମସ୍ତେ ଯିବେ।